आकाशवाणी संबलपुर आंचलिक खबर पढ़ुचन संपा राय जुहार। पहला मुख्य खबर, भुवनेश्वर इन्फो भैली ठाने कंपाउंड सेमी कंडक्टर फैब आउ एटीएमपी केन्द्र लगी भूमि पूजन कले मुख्यमंत्री। भुवनेश्वर आईआईटी नमो सेमी कंडक्टर लैब स्थापना लगी 5 कोटी टंका अनुमोदन कले केन्द्र मंत्री अश्विनी वैष्णव। भुवनेश्वर इडको प्रदर्शनी पड़िया न सुभद्रा शक्ति मेला के उद्घाटन कले मुख्यमंत्री। सुभद्रा पोर्टाल थी आस्थान मूल है 2 नंबर खेप ऑनलाइन आवेदन। आउर राज्यर 44 तहसील ऑफिस न आस्थान मूल है जमी पंजीकरण आउ घिनाबिका। एथरा पूरा खबर, विश्वस्तरीय इलेक्ट्रोनिक्स आउ सेमी कंडक्टर तैयारी क्षेत्र थी राज्य गुटे मुखिया केन्द्र हेबार सहित पूर्वोदय नेतृत्व नेवा बोली मुख्यमंत्री मोहन चरण माझी कहिचन। भुवनेश्वर इन्फो भैली न कंपाउंड सेमिकंडक्टर फैब आउ एटीएमपी केन्द्र तैयारी भूमि पूजन आ शिलान्यास कार्यक्रम थी जोगदेकरी श्री माझी कहिचन राज्य के उन्नत इलेक्ट्रोनिक्स आउ सेमिकंडक्टर तैयारी मुखिया केन्द्र करबार दिगे इटा गुटे जुगांतकारी पदक्षेप। आत्मनिर्भर भारत दिगे इटा सरकारंकर प्रतिबद्धता के देखाबार सहित राज्यर आगे बढ़ुवा नीति आउ नुआ चिंताधारा लगी अनुकूल परिवेश प्रमाण देउछे बोली श्री माझी कहिचन।
वर्तमान सुधा ग्राउंड ब्रेकिंग रे आमे 6 प्रोजेक्ट रो पाखापाखी पहुंची जाइछु। आहुरी 10 कंपनी सहित मध्य आलोचना रे अछि। आजि गुजरात परे ओडिसा स्वतंत्र भाव रे ये सेमीकंडक्टर प्रोजेक्ट रे आमे बहुत आगक आजि बढ़िचु एवं आम ओडिसा रे मध्य भूमि आमे जो निर्माण करूछु ताहा निश्चित भाव रे सफल हबु। 6 लाख कोटी टंकार आज प्रोजेक्ट को आमे अप्रोवल करैबा एवं सेथिरे आगक ओडिसा शिल्प क्षेत्र रे एवं आमर जो युवक युवती माने ओडिसा रे अछन्ति ओडिसा रे एम्प्लॉयमेंट एठी ही आमे समान को देबो।
केंद्र सरकार सेमीकंडक्टर कृत्रिम बुद्धिमत्ता आ भिन्न भिन्न वैषयिक प्रजुक्ति विद्या नीति लागू करिछन। सेतिर भीतर राज्य के देशर सर्वोत्तम निवेश अनुकूल राज्य भावे ठान दिया जाइछे। भारतीय सेमीकंडक्टर मिशन जरिए अनुमोदित ई कंपाउंड सेमीकंडक्टर फैब्रिकेशन प्रकल्प 2067 कोटी टंका खर्चा थी स्थापना हेबा। ई प्रकल्प कार्यक्षम हेले पाखापाखि 5000 लोक को नियुक्ति मिलबा। समारोहती केन्द्र सूचना और प्रजुक्ति विद्या मंत्री अश्विनी वैष्णव आभासी जरिए जोग देकर आईआईटी भुवनेश्वर न पावर इलेक्ट्रोनिक्स हब स्थापना लगे घोषणा करते। श्री वैष्णव तांकर एमपी लैड फंड नु भुवनेश्वर आईआईटी न गुटे नमो सेमिकंडक्टर लैब स्थापना लगे 5 कोटी टंका अनुमोदन करिछन। इतार सहित डाटा सेन्टर प्रकल्प के लुभाबार लगे आउ आर्टिफिशियाल इंटेलिजेन्स क्षेत्र थी तालीम मूल करबार लगे केन्द्रमंत्री श्री वैष्णव राज्य सरकारंकर सहयोग लोड़िछन। ये अवसर से कहिछन सारा देश 298 विश्वविद्यालय न सेमिकंडक्टर तालीम दिया जाउछे। ओडिशा राउरकेला एनआईटी आउ ब्रह्मपुर इंजीनियरिंग कॉलेज रो पिला माने सेमिकंडक्टर डिजाइन करबाटा राज्य लागि गौरव रो विषय आय बोली से कहिछन। कार्यक्रम थी राज्य इलेक्ट्रोनिक्स आउ सूचना प्रजुक्ति विद्या मंत्री डॉक्टर मुकेश महालिंग उपस्थित थिले। ओडिशार महिला उद्योगी आउ सांस्कृतिक परंपरा कार्यक्रम सुभद्रा शक्ति मेला के मुख्यमंत्री मोहन चरण माझी आज उद्घाटन करिछन। ई कार्यक्रम थी उपमुख्यमंत्री प्रभाती परिडा राज्य उन्नयन कमिशनर अनु गर्गंकर सहित महिला और शिशु विकास और मिशन शक्ति विभाग बहुत वरिष्ठ अधिकारी माने उपस्थित थिले। भुवनेश्वर इडको प्रदर्शनी पड़िया न मूल हेतबार ई मेला आब 12 तक चालबा। सुभद्रा योजना थी नुआ हिताधिकारी मानकु सामिल करबा लागि आस्थानु आवेदन मूल हेइचे। नुआ पंजीकरण थी 2025-26 आर्थिक बचर लागि ई मास 30 तक सुभद्रा पोर्टाल खुला रहबा बोली उपमुख्यमंत्री प्रभाती परिडा कहिछन। नुआपड़ा जिला छड़ा अलगा सबु जिलार योग्य हिताधिकारी पंजीकरण लागि आवेदन करिपारबे। निर्वाचन आचरण विधि लागू हेइतिबारनु नुआपड़ा लागि यहादे पंजीकरण नाइ हुए बोली श्रीमती परिडा कहिछन।
गत काली थारु जो पोर्टाल को आमे उद्घाटन कलु आज जो मानकु अप्रैल 1, 2025 सुधा 21 वर्ष आरंभ हो से माने एथिरे अप्लाई करि परिबे। कोनोसी कारण वशतः जदि से माने अप्लाई करि परि नाहंती दूर रे थिले एबे फेरि चंती विदेश रे रहुतिले एबे देश को फेरि चंती ताले से माने भी एथिरे अप्लाई करि परिबे।
राज्यर सबु आंगनबाड़ी केन्द्र आउ शिशु विकास प्रकल्प अधिकारी कार्यालय न आस्थानु महालिया सुभद्रा आवेदन पत्र मिलुछे। हिताधिकारी माने भिल आम सेवा केन्द्र नाहे तो जनसेवा केन्द्र न महालिया एथिलागी पंजीकरण करिपारबे। नियम अनुसार योग्य आवेदनकारी मानकु 2025-26 आर्थिक बर्ष 2 किस्ती थी सुभद्रा आर्थिक साहस दियाजिबा। 2026 मसिया मार्च 8 सुभद्रा नुआ हिताधिकारी मानकु टंका मिलबा। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଉ 10 ଦିନ ବାକି ରହିଛି। ତିନି ମୁଖିଆ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ଭୋଟରମାନଙ୍କୁ ସେମାନଙ୍କର ପକ୍ଷାଥି ଭୋଟ୍ ଦେବା ଲାଗି ମତଉଛନ୍। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଆଉ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଚାରଥି ଯୋଗ ଦେଇଛନ୍। ବେଲଟୁକ୍ରିଠାରେ ହୋଇଥିବା ନିର୍ବାଚନୀ ସଭାକେ ଶ୍ରୀ ପଣ୍ଡା ଉଦ୍ବୋଧନ ଦେଇଛନ୍। ଇତାର ଆଗନୁ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଏନ୍ଏସିଥି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିଥିଲେ। କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ କୋମନା ବ୍ଲକର 3 ନମ୍ବର ଜିଲ୍ଲା ପରିଷଦ ଜୋନ୍ଥି ନିର୍ବାଚନୀ ପ୍ରଚାର କରିଛନ୍। ସିଆଡ଼େ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡ଼ା ବ୍ଲକ 7 ନମ୍ବର ଜିଲ୍ଲା ପରିଷଦ ଜୋନ୍ର 6ଟା ଗ୍ରାମ ପଞ୍ଚାୟତର ନିର୍ବାଚନ ପ୍ରଚାର କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର 13ଟା ଜିଲ୍ଲାର 44ଟା ତହସିଲ ଥି ନୂଆ ସବ୍ ରେଜିଷ୍ଟ୍ରେସନ କାର୍ଯ୍ୟାଳୟକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଖେପ୍ ଖେପ୍ କରି ରାଜ୍ୟର ସବୁ ତହସିଲନ ସବ୍ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବା। ସରକାରୀ ସେବା ସୁବିଧାତି ପାଇବାରଟା ହେଉଛି ଲୋକର ଅଧିକାର। ଲୋକକୁ ସମ୍ମାନର ସହିତ ଭଲ ସେବା ଯୋଗାଇ ଦେବାରକେ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍। ସୂଚନା ଅନୁସାରେ ଅନ୍ଲାଇନ୍ ଥି ସ୍ଲଟ୍ ବୁକ୍ କରିକି ତହସିଲ ଅଫିସ୍ନ ଜମି ଘିନାବିକା କରିହେବା। ପହିଲା କ୍ଷେପେ ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର ସହିତ ରାଜ୍ୟର 13ଟା ଜିଲ୍ଲାର 44ଟା ତହସିଲ ଅଫିସ୍ନ ଏହି ସେବା ମୂଲ ହୋଇଛି। ସମ୍ବଲପୁର ଜିଲ୍ଲାର ବାମରା, ଜମେନକିରା, ନାକ୍ଟିଦେଉଲ, ଜୁଜୁମିରା ଆଉ ମାନେଶ୍ୱର ତହସିଲର ନୂଆ ଉପନିବନ୍ଧକ କାର୍ଯ୍ୟାଳୟ ଏଥି ସାମିଲ ଅଛି। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟର ମୋଟ 317ଟା ତହସିଲ ଭିତରୁ 217ଟା ତହସିଲନ ଆଗନୁ ସବ୍ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଆଜି 44ଟା ଖୋଲାଯାଇଥିବାର ବେଳେ ବାକି 56ଟା ଖେପ୍ ଖେପ୍ କରି ଏ ବଛର ଶେଷ ତକ ଖୋଲବାରକେ ଯୋଜନା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରନ ପଞ୍ଚକ ଲାଗି ଖାସ୍ ବ୍ୟବସ୍ଥା କରାଯାଇଛି। ପଞ୍ଚକଥି ସିଂହଦ୍ୱାର ଦେଇକରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକେ ଯିବେ ଆଉ ଅଲଗା 3ଟା ଦ୍ୱାର ଦେଇକରି ବାହାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ଇ ବଛର ପଞ୍ଚକ 5 ଦିନ ବଦଲା 4 ଦିନ ପାଳନ କରାଯିବା। ଆଇବାକାଲିଠାରୁ ଶ୍ରୀମନ୍ଦିରନ ପଞ୍ଚକ ନୀତି ପାଳନ କରାଯିବା ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ପରିବହନ ଆଉ ଅଗ୍ନିଶମ ବିଭାଗ ତରଫରୁ ସମ୍ବଲପୁର ଅଇଁଠାବାଲି ବସ୍ଷ୍ଟାଣ୍ଡନ ଆଜି ଗୋଟିଏ ସଚେତନତା ବୈଠକ ହୋଇଯାଇଛି। ବୈଠକଟି ବସ୍ ମାଲିକ ସଂଘ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଚାଲୁଥିବାର ଯାତ୍ରୀଭାଇ ବସ୍ଟି ଜୁଏ ଲାଗିଲେ ଯାତ୍ରୀମାନଙ୍କର ଜୀବନ କେନ୍ତା ବଞ୍ଚାଯାଇପାରିବା ସେ ବାବଦେ ବସ୍ ମାଲିକମାନଙ୍କୁ ବତାଯାଇଥିଲା। ଭବାନୀପାଟଣା ଟାଉନହଲ୍ଠାରେ ଆଜି 76 ନମ୍ବର କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଜିଲ୍ଲାର ଉନ୍ନତି ଦିଗେ ସମକର ସହଯୋଗ କାମନା କରିଥିଲେ। ଏହି ଅବସରରେ ସକାଳର 8 ବଜେ ଭବାନୀପାଟଣା ମା ମାଣିକେଶ୍ୱରୀ ମନ୍ଦିରନୁ ଗୋଟିଏ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଇନ ଜଣାଇ ଦିଆଯାଇପାରେ ଯେ 1949 ମସିହା ନଭେମ୍ବର 1 ତାରିଖଟି କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଭାବେ ଓଡ଼ିଶା ମାନଚିତ୍ରଟି ଠାନ୍ ପାଇଥିଲା। ମଡ଼ିଆ ଦିବସ 2025 ପାଳନ ଅବସରରେ ସୁବର୍ଣ୍ଣପୂର୍ଣ୍ଣ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଉ ମିଶନ ଶକ୍ତି କ୍ୟାଫେ ସ୍ଥାପନା ଲାଗି ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ନୃପରାଜ ସାହୁ ଅଧ୍ୟକ୍ଷତା କରିଥିବା ବେଳେ କୃଷି ଆଉ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର 20 ଲକ୍ଷ ଟଙ୍କା ଖର୍ଚ୍ଚାଥି ମିଶନ ଶକ୍ତି କ୍ୟାଫେ ତିଆରି କରାଯିବା ବୋଲି ବୈଠକରୁ ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ଦେବଗଡ଼ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ର ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା ହୋଇଯାଇଛି। ନୂଆକରି ମୂଲ ହୋଇଥିବାରି ଛାୟା ସଂସଦ ଜରିଆରେ ଛାତ୍ରଛାତ୍ରୀମାନଙ୍କର ନେତୃତ୍ୱର ବିକାଶ ହୋଇପାରିବା ବୋଲି ଅତିଥିମାନେ ମତ ଦେଇଥିଲେ। ପ୍ରତିଯୋଗିତାଟି 4ଟା PMC ବିଦ୍ୟାଳୟରୁ ବଛା ହୋଇକରି ଆସିଥିବା 32 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କେନ୍ଦ୍ର ସରକାରଙ୍କର କୃଷି ମନ୍ତ୍ରଣାଳୟର ସହଯୋଗଥି ଗନ୍ଧ୍ରାଡ଼ି FPOର ସହଯୋଗଥି ବୌଦ୍ଧ ଜିଲ୍ଲାର ମର୍ଜାକୁଦ ଗାଁର ମାଛ ଚାଷ ତାଲିମ ଶିବିର ହୋଇଯାଇଛି। ବୌଦ୍ଧ ଜିଲ୍ଲାର ମଧୁର ପାଇଁଥି ମାଛ ଚାଷର ବହୁତ ସମ୍ଭାବନା ରହିଥିବାର ଏହି ଅବସରରେ ଅତିଥିମାନେ ଆଲୋଚନା କରିଥିଲେ। ସରକାରଙ୍କର ତରଫରୁ ମାଛ ଚାଷୀମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଯୋଜନା ବାବଦେ ଗୋଟିଏ ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଭିଲ୍ ପ୍ରଦର୍ଶିତ ହୋଇଥିଲା। ପୂର୍ବତଟ ରେଲପଥ କ୍ରୀଡ଼ା ସଂଗଠନ ସମ୍ବଲପୁର ତରଫରୁ ରେଲବାଇ ଷ୍ଟାଡିୟମ୍ଠାରେ ଆନ୍ତଃ ବିଭାଗୀୟ ଫୁଟବଲ ପ୍ରତିଯୋଗିତା 2025 ଉଦ୍ଯାପିତ ହୋଇଯାଇଛି। 25 ତାରିଖରୁ ଅକ୍ଟୋବର 30 ତାରିଖ ତକ ହୋଇଥିବାର ପ୍ରତିଯୋଗିତାଟି ମଣ୍ଡଲର ଭିନ୍ ଭିନ୍ ବିଭାଗର 8ଟା ଦଳ ଭାଗ ନେଇଥିଲେ। ଉଦ୍ଯାପନୀ ସମାରୋହଟି ସମ୍ବଲପୁରର ମଣ୍ଡଲ ରେଲ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବିଜେତା ଇଞ୍ଜିନିୟରିଂ ଦଳକେ ପୁରସ୍କୃତ କରିଥିଲେ। ଶେଷେ ମୁଖ୍ୟ ଖବର ଫେରଘାଏ। ଭୁବନେଶ୍ୱର ଇନ୍ଫୋଭେଲିଠାରେ କମ୍ପାଉଣ୍ଡ ସେଭି କଣ୍ଡକ୍ଟର ଫେବ୍ ଆଉ ATMP କେନ୍ଦ୍ର ଲାଗି ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର IIT ନମୋ ସେମି କଣ୍ଡକ୍ଟର ଲ୍ୟାବ୍ ସ୍ଥାପନା ଲାଗି 5 କୋଟି ଟଙ୍କା ଅନୁମୋଦନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ସୁଭଦ୍ରା ଶକ୍ତିମେଳାକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। सुभद्रा पोर्टाल थी आस्थान मूल है 2 नंबर खेप ऑनलाइन आवेदन आउर राज्य 44 तहसील ऑफिस न आस्थान मूल है जमी पंजीकरण और घिनाबिका आज आंचलिक खबर इन शेष है जुहार।